ଦିନେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଗୋଟିଏ ନୌକାରେ ଚଢ଼ିଲେ, ଆଉ ସେମାନଙ୍କୁ କହିଲେ, ଆସ ହ୍ରଦର ଆରପାରିକୁ ଯିବା। ପୁଣି ସେମାନେ ନୌକାରେ ଯାଉଥିବା ସମୟରେ ସେ ଶୋଇପଡ଼ିଲେ। ସେତେବେଳେ ହ୍ରଦରେ ଭୟଙ୍କର ଝଡ଼ ତୋଫାନ ହେଲା ଓ ସେମାନଙ୍କ ନୌକା ପାଣିରେ ପୂର୍ଣ୍ଣ ହେବାକୁ ଲାଗିଲା, ଏବଂ ସେମାନେ ମହାବିପଦରେ ପଡ଼ିଲେ ଆଉ ଭୟଭୀତ ହେଲେ। ଆଉ ସେମାନେ ତାହାଙ୍କ ପାଖକୁ ଆସି ତାଙ୍କୁ ଉଠାଇ କହିଲେ, ହେ ଗୁରୁ, ହେ ଗୁରୁ, ଆମେ ସମସ୍ତେ ମଲୁ। ସେଥିରେ ସେ ଉଠି ପବନ ଓ ଝଡ଼ ତୋଫାନକୁ ଧମକ ଦେଲେ, ଆଉ ସେହି ସବୁ ଝଡ଼ ତୋଫାନ ସୁସ୍ଥିର ହୋଇଗଲା। ଆଉ ସେମାନଙ୍କୁ କହିଲେ, ଏତେ ଦିନ ତୁମ୍ଭେମାନେ ମୋ ସାଙ୍ଗରେ ରହିଲ, ତଥାପି ତୁମମାନଙ୍କର ବିଶ୍ୱାସ କାହିଁ? ଆଉ ସେମାନେ ଭୟ ଓ ଆଶ୍ଚର୍ଯ୍ୟ ହୋଇ ପରସ୍ପର କହିବାକୁ ଲାଗିଲେ, ଆରେ ଏ ତେବେ କିଏ ଯେ ପବନ ଓ ଝଡ଼ ମଧ୍ୟ ଏହାଙ୍କ ଆଜ୍ଞା ମାନନ୍ତି।